ଓମ୍ ଶାନ୍ତି। ଆଜି 5/6/2025 ର ସାକାର ମହାବାକ୍ୟ, ମଧୁର ସନ୍ତାନ ମାନେ ବେହଦର ସୁଖ ପାଇବା ପାଇଁ ତୁମକୁ ବେହଦର ଜ୍ଞାନ ମିଳୁଛି। ତୁମେମାନେ ରାଜଯୋଗର ଶିକ୍ଷା ଦ୍ୱାରା ପୁନର୍ବାର ରାଜତ୍ୱ ନେଉଛ। ପ୍ରଶ୍ନ, ତୁମର ଈଶ୍ୱରୀୟ କୁଟୁମ୍ବ କେଉଁ କଥାରେ ସମ୍ପୂର୍ଣ୍ଣ ଭିନ୍ନ ଅଟେ? ଉତ୍ତର, ଏହି ଈଶ୍ୱରୀୟ କୁଟୁମ୍ବରେ ଅର୍ଥାତ୍ ପରିବାରରେ କେହି ଗୋଟିଏ ଦିନର ସନ୍ତାନ, କେହି 8 ଦିନର ସନ୍ତାନ, କିନ୍ତୁ ସମସ୍ତେ ପାଠ ପଢୁଛନ୍ତି। ବାବା ହିଁ ଶିକ୍ଷକ ହୋଇ ନିଜର ସନ୍ତାନମାନଙ୍କୁ ପଢ଼ାଉଛନ୍ତି, ଏହା ହିଁ ଭିନ୍ନତା ଅଟେ। ଏଠାରେ ଆତ୍ମା ହିଁ ପାଠ ପଢୁଛି, ଆତ୍ମା ହିଁ କହୁଛି ବାବା, ବାବା ପୁଣି ପିଲାମାନଙ୍କୁ 84 ଜନ୍ମର କାହାଣୀ ଶୁଣାଉଛନ୍ତି। ଗୀତ, ଦୂର ଦେଶ କା ରହନେ ବାଲା ଆୟା ଦେଶ ପରାୟ। ଓମ୍ ଶାନ୍ତି। ବୃକ୍ଷପତି ବାର ତାର ନାମ ରଖିଦେଇଛନ୍ତି ବୃହସ୍ପତି। ଏହି ପର୍ବ ଆଦି ବର୍ଷ ବର୍ଷ ପାଳନ କରୁଛନ୍ତି। ତୁମେ ପ୍ରତ୍ୟେକ ସପ୍ତାହରେ ବୃହସ୍ପତି ଦିନ ବା ଗୁରୁବାର ପାଳନ କରୁଛ। ବୃକ୍ଷପତି ଅର୍ଥାତ୍ ଏହି ମନୁଷ୍ୟ ସୃଷ୍ଟି ରୂପେ ବୃକ୍ଷର ଯିଏ ବୀଜ ରୂପ ଅଟନ୍ତି, ଚୈତନ୍ୟ ଅଟନ୍ତି, ସେ ହିଁ ଏହି ବୃକ୍ଷର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ଆଉ ଯେଉଁ ସବୁ ବୃକ୍ଷ ଅଛନ୍ତି ସେସବୁ ହେଲେ ଜଡ଼, ଏହା ଚୈତନ୍ୟ, ଏହାକୁ କଳ୍ପ ବୃକ୍ଷ କୁହାଯାଉଛି। ଏହାର ଆୟୁ 5000 ବର୍ଷ ଏବଂ ବୃକ୍ଷ 4 ଭାଗରେ ବିଭକ୍ତ। ପ୍ରତ୍ୟେକ ଜିନିଷ 4 ଭାଗରେ ବିଭକ୍ତ, ଏହି ଦୁନିଆ ମଧ୍ୟ 4 ଭାଗରେ ବିଭକ୍ତ। ବର୍ତ୍ତମାନ ଏହି ପୁରୁଣା ଦୁନିଆର ଅନ୍ତ ସମ, ଦୁନିଆ କେତେ ବଡ଼, ଏହି ଜ୍ଞାନ କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ନାହିଁ। ଏହା ନୂଆ ଦୁନିଆ ପାଇଁ ନୂଆ ଶିକ୍ଷା, ପୁଣି ନୂଆ ଦୁନିଆର ରାଜା ହେବା ପାଇଁ ଅଥବା ଆଦି ସନାତନ ଦେବୀ ଦେବତା ହେବା ପାଇଁ ଶିକ୍ଷା ମଧ୍ୟ ନୂଆ ଅଟେ। ଭାଷା ତ ହିନ୍ଦୀ ହିଁ ଅଟେ। ବାବା ବୁଝାଉଛନ୍ତି ଯେବେ ଅନ୍ୟ ରାଜ୍ୟ ସ୍ଥାପନ ହେବ ପୁଣି ତାର ଭାଷା ଅଲଗା ହେବ। ସତ୍ୟ ଯୁଗରେ କେଉଁ ଭାଷା ରହିବ ତାହା ପିଲାମାନେ ଅଳ୍ପ ଅଳ୍ପ ଜାଣିଛନ୍ତି। ଆଗରୁ କନ୍ୟାମାନେ ଧ୍ୟାନରେ ଯାଇ ସତ୍ୟଯୁଗ ବିଷୟରେ ବତାଉଥିଲେ, ସେଠାରେ କୌଣସି ସଂସ୍କୃତ ଭାଷା ରହିବ ନାହିଁ। ସଂସ୍କୃତ ଦ୍ୱାପର ଓ କଳିଯୁଗରେ ହିଁ ଅଛି, ଯାହା ଏଠାରେ ଅଛି ତାହା ସେଠାରେ ରହିବ ନାହିଁ। ତେଣୁ ପିଲାମାନେ ଜାଣିଛନ୍ତି ଇଏ ହେଲେ ବୃକ୍ଷପତି, ତାଙ୍କୁ ବୃକ୍ଷର ରଚୟିତା ପିତା ମଧ୍ୟ କୁହାଯାଉଛି। ଇଏ ହେଲେ ଚୈତନ୍ୟ ବିଜୁରୂପ, ସେମାନେ ହେଲେ ଜଡ଼। ପିଲାମାନେ ସୃଷ୍ଟିର ଆଦି ମଧ୍ୟ ଅନ୍ତ ମଧ୍ୟ ଜାଣିବା ଦରକାର ନା? ବର୍ତ୍ତମାନ ଜ୍ଞାନ ନଥିବାରୁ ମନୁଷ୍ୟ ସୁଖୀ ହୋଇପାରୁନାହାନ୍ତି। ଏହା ବେହଦର ଜ୍ଞାନ, ଯାହାଦ୍ୱାରା ବେହଦର ଖୁସି ମିଳୁଛି। ହଦର ଜ୍ଞାନ ଦ୍ୱାରା କାକବିଷ୍ଠା ସମାନ କ୍ଷଣ ଭଙ୍ଗୁର ସୁଖ ମିଳୁଛି। ତୁମେ ଜାଣିଛ ଆମେ ପୁନର୍ବାର ବେହଦର ସୁଖ ପାଇଁ ପୁରୁଷାର୍ଥ କରୁଛୁ। ଏହି ପୁନର୍ବାର ଅକ୍ଷର କେବଳ ତୁମେ ହିଁ ଶୁଣୁଛ। ତୁମେ ହିଁ ପୁନର୍ବାର ମନୁଷ୍ୟର ଦେବତା ହେବା ପାଇଁ ଏହି ରାଜଯୋଗ ଶିକ୍ଷା ପ୍ରାପ୍ତ କରୁଛ। ଏ କଥା ମଧ୍ୟ ତୁମେ ଜାଣିଛ, ଜ୍ଞାନର ସାଗର ବାବା ନିରାକାର ଅଟନ୍ତି। ଆତ୍ମାମାନେ ନିରାକାରୀ ଅଟନ୍ତି, କିନ୍ତୁ ଅଭିନୟ ପାଇଁ ସମସ୍ତଙ୍କର ନିଜ ନିଜର ଶରୀର ରହିଛି। ବର୍ତ୍ତମାନର ଜନ୍ମକୁ ଅଲୌକିକ ଜନ୍ମ କୁହାଯାଉଛି। ଆଉ କୌଣସି ମନୁଷ୍ୟ ଏପରି ଜନ୍ମ ନେଇପାରିବେ ନାହିଁ ଯେପରି ଏହି ବ୍ରହ୍ମା ନେଉଛନ୍ତି ଏବଂ ଏହାଙ୍କର ବାନପ୍ରସ୍ଥ ଅବସ୍ଥାରେ ଶିବ ବାବା ପ୍ରବେଶ କରୁଛନ୍ତି। ତୁମ ପିଲାମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ସମ୍ମୁଖରେ ବସି ବୁଝାଉଛନ୍ତି। ତୁମ ବ୍ୟତୀତ ଅନ୍ୟ ଆତ୍ମାମାନଙ୍କୁ ବଚେ ଅର୍ଥାତ୍ ପିଲାମାନେ ବୋଲି କହିପାରିବେ ନାହିଁ। ଯେକୌଣସି ଧର୍ମାବଲମ୍ବୀ ହେଲେ ମଧ୍ୟ ଜାଣିଛନ୍ତି ଶିବ ବାବା ଆମ ଆତ୍ମାମାନଙ୍କର ପିତା, ସେ ତ ନିଶ୍ଚୟ ପିଲାମାନେ ହିଁ କହିବେ, ବାକି କୌଣସି ମନୁଷ୍ୟ ଆତ୍ମାକୁ ଈଶ୍ୱର ବୋଲି କୁହାଯିବ ନାହିଁ। ବାବା ମଧ୍ୟ କହିପାରିବା ନାହିଁ, ଏମିତି ତ ଗାନ୍ଧୀଙ୍କୁ ମଧ୍ୟ ବାପୁ ବୋଲି କହୁଥିଲେ, ମ୍ୟୁନିସିପାଲିଟିର ମେୟରଙ୍କୁ ମଧ୍ୟ ଫାଦର କହିଦେଉଛନ୍ତି, କିନ୍ତୁ ସେହି ପିତାମାନେ ସମସ୍ତେ ହେଲେ ଦେହଧାରୀ। ତୁମେ ଜାଣିଛ ଆମ ଆତ୍ମାମାନଙ୍କର ପିତା ଆମକୁ ପଢ଼ାଉଛନ୍ତି। ବାବା ଘଡ଼ି ଘଡ଼ି କହୁଛନ୍ତି ନିଜକୁ ଆତ୍ମା ଭାବ, ସେହି ବାବା ଆସି ଆତ୍ମାମାନଙ୍କୁ ହିଁ ପଢ଼ାଉଛନ୍ତି। ଏହା ଈଶ୍ୱରୀୟ କୁଟୁମ୍ବ ଅଟେ। ବାବାଙ୍କର ଏତେ ଢେର ସନ୍ତାନ ଅଛନ୍ତି, ତୁମେ ମଧ୍ୟ କହୁଛ ବାବା ମୁଁ ଆପଣଙ୍କର ଅଟେ। ତୁମେ ସନ୍ତାନ ହୋଇଗଲ, କହୁଛନ୍ତି ବାବା ମୁଁ ଗୋଟିଏ ଦିନର ସନ୍ତାନ, 8 ଦିନର ସନ୍ତାନ, ମାସକର ସନ୍ତାନ। ସନ୍ତାନ ପ୍ରଥମେ ନିଶ୍ଚୟ ଛୋଟ ହିଁ ହେବେ, କିନ୍ତୁ 2-4 ଦିନର ସନ୍ତାନ ହୋଇଥିଲେ ମଧ୍ୟ କର୍ମେନ୍ଦ୍ରିୟ ତ ବଡ଼ ଅଟେ ନା। ସେଥିପାଇଁ ପ୍ରତ୍ୟେକ ସନ୍ତାନମାନଙ୍କୁ ପାଠପଢ଼ା ଦରକାର। ଆସୁଥିବା ପ୍ରତ୍ୟେକ ପିଲାମାନଙ୍କୁ ବାବା ପଢ଼ାଉଛନ୍ତି, ତୁମେମାନେ ମଧ୍ୟ ପଢ଼ୁଛ। ବାବାଙ୍କର ସନ୍ତାନ ହେଲେ ହେଲ, ତେଣୁ ବାବା ବୁଝାଉଛନ୍ତି ତୁମେ 84 ଜନ୍ମ କିପରି ନେଉଛ। ବାବା କହୁଛନ୍ତି ମୁଁ ମଧ୍ୟ ବହୁତ ଜନ୍ମର ଅନ୍ତରେ ଏହାଙ୍କ ଶରୀରରେ ପ୍ରବେଶ କରୁଛି ଏବଂ ପଢ଼ାଉଛି। ପିଲାମାନେ ଜାଣିଛନ୍ତି ଏଠାକୁ ଆମେ ସର୍ବୋଚ୍ଚ ଶିକ୍ଷକଙ୍କ ପାଖକୁ ଆସିଛୁ, ଯାହାଙ୍କ ନିକଟରୁ ଶିକ୍ଷା ନେଇ ଶିକ୍ଷକମାନେ ଅର୍ଥାତ୍ ନିମିତ୍ତ ଭଉଣୀମାନେ ସେବା ନିମନ୍ତେ ପ୍ରସ୍ତୁତ ହୋଇଛନ୍ତି ଯାହାଙ୍କୁ ପଣ୍ଡା କୁହାଯାଉଛି। ସେମାନେ ମଧ୍ୟ ସମସ୍ତଙ୍କୁ ପଢ଼ାଉଛନ୍ତି, ଯିଏ ଯିଏ ବାବାଙ୍କୁ ଜାଣିଯିବେ ପଢ଼ିବାରେ ଲାଗି ପଡ଼ିବେ। ପ୍ରଥମେ ତ ଏଇ କଥା ବୁଝାଇବାକୁ ହେବ ଯେ ପ୍ରତ୍ୟେକଙ୍କର ଦୁଇ ଜଣ ପିତା ଅଛନ୍ତି ନା, ଜଣେ ଲୌକିକ ଆଉ ଜଣେ ପାରଲୌକିକ। ପାରଲୌକିକ ପିତା ତ ନିଶ୍ଚିତ ବଡ଼ ହେଲେ, ଯାହାଙ୍କୁ ଭଗବାନ କୁହାଯାଉଛି। ତୁମେ ଜାଣିଛ ଏବେ ଆମକୁ ପାରଲୌକିକ ପିତା ମିଳିଛନ୍ତି, ଆଉ କାହାକୁ ଏକଥା ଜଣା ନାହିଁ। ଧୀରେ ଧୀରେ ସମସ୍ତେ ଜାଣିଯିବେ। ତୁମେ ପିଲାମାନେ ଜାଣିଛ ଆମ ସମସ୍ତଙ୍କର ବାବା ପଢ଼ାଉଛନ୍ତି। ଆମେ ଆତ୍ମାମାନେ ହିଁ ଗୋଟିଏ ଶରୀର ଛାଡ଼ି ପୁଣି ଆଉ ଗୋଟିଏ ନେବୁ, ଉଚ୍ଚରୁ ଉଚ୍ଚ ଦେବତା ହେବୁ, ଏଠାକୁ ଉଚ୍ଚରୁ ଉଚ୍ଚ ହେବା ପାଇଁ ଆସିଛୁ। କେତେକ ସନ୍ତାନ ଚାଲୁ ଚାଲୁ ସର୍ବୋଚ୍ଚ ପାଠପଢ଼ାକୁ ଛାଡ଼ି ଦେଉଛନ୍ତି, କୌଣସି ନା କୌଣସି କଥାରେ ସଂଶୟ ଆସିଯାଉଛି, ଅଥବା ମାୟାର କୌଣସି ତୋଫାନକୁ ସହନ କରିପାରୁନାହାନ୍ତି, କାମ ମହାଶତ୍ରୁ ଠାରୁ ହାରିଯାଉଛନ୍ତି। ଏହିସବୁ କାରଣରୁ ପାଠପଢ଼ା ଛାଡ଼ି ଦେଉଛନ୍ତି। କାମ ମହାଶତ୍ରୁ କାରଣରୁ ହିଁ ପିଲାମାନଙ୍କୁ ବହୁତ ସହନ କରିବାକୁ ପଡୁଛି। ବାବା କହୁଛନ୍ତି, କଳ୍ପ କଳ୍ପ ତୁମେ ଅବଳାମାନେ ମାତାମାନେ ହିଁ ଡାକି ଆସିଛ। କହୁଛନ୍ତି, ବାବା ଆମକୁ ନଗ୍ନ ହେବାରୁ ବଞ୍ଚାଅ। ବାବା କହୁଛନ୍ତି, ମୋ ସ୍ମୃତି ବିନା ଅନ୍ୟ କୌଣସି ରାସ୍ତା ନାହିଁ, ଏହାଦ୍ୱାରା ହିଁ ବଳ ଆସିବ ଏବଂ ମାୟା ବଳବାନର ଶକ୍ତି କମ୍ ହୋଇଯିବ, ଯାହାଦ୍ୱାରା ତୁମେ ମୁକ୍ତ ହୋଇଯିବ। ଏପରି ବହୁତ ବନ୍ଧନରୁ ମୁକ୍ତ ହୋଇ ଆସୁଛନ୍ତି, ପୁଣି ଅତ୍ୟାଚାର ହେବା ବନ୍ଦ ହୋଇଯାଉଛି, ପୁଣି ଆସି ଶିବ ବାବାଙ୍କ ସହିତ ବ୍ରହ୍ମା ବାବାଙ୍କ ଦ୍ୱାରା କଥାବାର୍ତ୍ତା ହେଉଛନ୍ତି। ଏହା ଅଭ୍ୟାସ ହୋଇଯିବା ଉଚିତ, ବୁଦ୍ଧିରେ ଏହା ରହିବା ଉଚିତ ଯେ ଆମେ ଶିବ ବାବାଙ୍କ ପାଖକୁ ଯାଉଛୁ, ସେ ହିଁ ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, ଆମେ ଶିବ ବାବାଙ୍କ ଆଗରେ ବସିଛୁ। ୟା ଦ୍ୱାରା ହିଁ ବିକ୍ରମ ବିନାଶ ହେବ, ନିଜକୁ ଆତ୍ମଭାବି ବାବାଙ୍କୁ ମନେ ପକାଇବାକୁ ହେବ। ଏହି ଶିକ୍ଷା ମିଳୁଛି, ବାବାଙ୍କ ସହିତ ମିଶିବାକୁ ଆସିଲେ ମଧ୍ୟ ନିଜକୁ ଆତ୍ମଭାବ ଆତ୍ମ ଅଭିମାନୀ ହୁଅ, ଏହି ଜ୍ଞାନ ମଧ୍ୟ ତୁମକୁ ଏବେ ମିଳୁଛି। ଏହା ହିଁ ମେହନତ। ଭକ୍ତି ମାର୍ଗରେ କେତେ ବେଦଶାସ୍ତ୍ର ଆଦି ପଢୁଛନ୍ତି, କିନ୍ତୁ ଏଠାରେ କେବଳ ୟାଦ କରିବା ହିଁ ମେହନତର କାର୍ଯ୍ୟ। ବାବାଙ୍କୁ ମନେ ପକାଇବା ସହଜରୁ ସହଜ ଏବଂ ବହୁତ କଷ୍ଟରୁ କଷ୍ଟ ମଧ୍ୟ ଅଟେ। ବାବାଙ୍କୁ ୟାଦ କରିବା ଭଳି ସହଜ କଥା ଆଉ କିଛି ନାହିଁ। ସନ୍ତାନ ମୁଖରୁ ବାବା ବାବା ବାହାରିଥାଏ, କନ୍ୟା ମୁଖରୁ ମା ଅକ୍ଷର ବାହାରିଥାଏ। ଆତ୍ମା ହିଁ ନାରୀର ଶରୀର ଧାରଣ କରିଛି, ଫିମେଲ ବା କନ୍ୟା ମା ପାଖକୁ ହିଁ ଯିବ। ପୁତ୍ର ପ୍ରାୟତଃ ବାପାଙ୍କୁ ହିଁ ମନେ ପକାଏ, କାହିଁକି ନା ସମ୍ପତ୍ତି ମିଳୁଛି। ତେବେ ତୁମେ ଆତ୍ମାମାନେ ତ ସମସ୍ତେ ପୁତ୍ର ହିଁ ଅଟ, ତୁମକୁ ସମ୍ପତ୍ତି ମିଳୁଛି ପିତାଙ୍କ ଠାରୁ, ଆତ୍ମାକୁ ପିତାଙ୍କ ଠାରୁ ବର୍ଷା ମିଳୁଛି। ୟାଦ କରିବା ଦ୍ୱାରା ଦେହ ଅଭିମାନୀ ହୋଇଥିଲେ ସମ୍ପତ୍ତି ପାଇବାରେ ମୁସ୍କିଲ ହେବ। ବାବା କହୁଛନ୍ତି, ମୁଁ ସନ୍ତାନମାନଙ୍କୁ ହିଁ ପଢ଼ାଉଛି। ପିଲାମାନେ ମଧ୍ୟ ଜାଣିଛନ୍ତି ଆମମାନଙ୍କୁ ବାବା ପଢ଼ାଉଛନ୍ତି, ଏହି କଥା ବାବାଙ୍କ ବିନା ଆଉ କେହି କହିପାରିବେ ନାହିଁ। ତାଙ୍କ ସହିତ ହିଁ ଭକ୍ତି ମାର୍ଗରେ ତୁମର ସ୍ନେହ ଥିଲା, ତୁମେ ସମସ୍ତେ ପ୍ରେମିକା ଥିଲ, ସେହି ପ୍ରେମିକଙ୍କର ସାରା ସଂସାର ପ୍ରେମିକା ଅଟେ, ଏକମାତ୍ର ପ୍ରେମିକଙ୍କର। ପରମାତ୍ମାକୁ ସମସ୍ତେ ପରମପିତା ମଧ୍ୟ କହୁଛନ୍ତି, ବାବାଙ୍କୁ ପ୍ରେମିକା କୁହାଯାଏ ନାହିଁ। ବାବା ବୁଝାଉଛନ୍ତି, ତୁମେ ଭକ୍ତି ମାର୍ଗରେ ପ୍ରେମିକା ଥିଲ, ଏବେ ମଧ୍ୟ ବହୁତ ଅଛନ୍ତି, କିନ୍ତୁ ପରମାତ୍ମା କାହାକୁ କୁହାଯାଏ ଥିରେ ବହୁତ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଗଣେଶ ହନୁମାନ ଆଦିଙ୍କୁ ପରମାତ୍ମା କହି ଏକଦମ ସୂତା ଅଡୁଆ କରିଦେଉଛନ୍ତି, ଜଣଙ୍କ ବିନା କେହି ମଧ୍ୟ ଠିକ କରିପାରିବେ ନାହିଁ, କାହାର ନାହିଁ। ବାବା ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ପୁଣି ପୁରୁଷାର୍ଥର କ୍ରମାନୁସାରେ ବୁଝୁଛନ୍ତି ଏବଂ ବୁଝାଇବାର ଯୋଗ୍ୟ ହେଉଛନ୍ତି। ରାଜଧାନୀ ସ୍ଥାପନ ହେଉଛି ଅବିକଳ କଳ୍ପ ପୂର୍ବ ଭଳି ତୁମେ ଏଠାରେ ପଢୁଛ, ପୁଣି ପ୍ରାରବ୍ଧ ନୂଆ ଦୁନିଆରେ ପାଇବେ, ଯାହାକୁ ଅମର ଲୋକ କୁହାଯାଉଛି। ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ, ସେଠାରେ କେବେ ଅକାଳ ମୃତ୍ୟୁ ହେବ ନାହିଁ, ନାମ ହିଁ ହେଉଛି ସ୍ୱର୍ଗ। ତୁମେ ଏହି ପାଠପଢ଼ାରେ ବହୁତ ଖୁସି ହେବା ଦରକାର, ବାବାଙ୍କ ସ୍ମୃତି ଦ୍ୱାରା ବାବାଙ୍କର ସମ୍ପତ୍ତି ମଧ୍ୟ ମନେ ପଡ଼ିବ, ଗୋଟିଏ ସେକେଣ୍ଡରେ ସାରା ଡ୍ରାମାର ଜ୍ଞାନ ବୁଦ୍ଧିରେ ଆସିଯାଉଛି। ବାବାଙ୍କ ସ୍ମୃତି ଦ୍ୱାରା ବାବାଙ୍କ ସମ୍ପତ୍ତି ମଧ୍ୟ ମନେ ପଡ଼ିବ, ମୂଳବତନ ସୂକ୍ଷ୍ମବତନ ସ୍ଥୂଳବତନ ଓ 84 ଜନ୍ମର ଚକ୍ର ବାସ, ଏହି ସମ୍ପୂର୍ଣ୍ଣ ନାଟକଟି ଭାରତ ଉପରେ ହିଁ ଆଧାରିତ, ବାକି ସବୁ ହେଉଛନ୍ତି ବାଇପ୍ଲାସ ବା ଶାଖା ପ୍ରଶାଖା। ବାବା ଜ୍ଞାନ ମଧ୍ୟ ତୁମକୁ ଶୁଣାଉଛନ୍ତି, ତୁମେ ହିଁ ଉଚ୍ଚରୁ ଉଚ୍ଚ ପୁଣି ନୀଚ ହୋଇଛ, ଡବଲ ମୁକୁଟଧାରୀ ରାଜା ଏବଂ ପୁଣି ରାଜାରୁ ବିଲକୁଲ ରଙ୍କ। ଏବେ ଭାରତ ବିଲକୁଲ ରଙ୍କ ବା ଭିକାରୀ ଅଟେ, ପ୍ରଜାର ପ୍ରଜା ଉପରେ ରାଜ୍ୟ ଚାଲିଛି। ସତ୍ୟଯୁଗରେ ଡବଲ ମୁକୁଟଧାରୀ ମହାରାଜା ମହାରାଣୀଙ୍କର ରାଜ୍ୟ ଥିଲା, ଏ କଥା ତ ସମସ୍ତେ ମାନୁଛନ୍ତି। ଆଦିଦେବ ବ୍ରହ୍ମାଙ୍କର ବହୁତ ନାମ ଦେଇଛନ୍ତି, ମହାବୀର ମଧ୍ୟ ତାଙ୍କୁ କହୁଛନ୍ତି, ମହାବୀର ହନୁମାନଙ୍କୁ ମଧ୍ୟ କହୁଛନ୍ତି। ବାସ୍ତବରେ ତୁମେ ପିଲାମାନେ ହିଁ ସଚା ସଚା ମହାବୀର ହନୁମାନ ଅଟ, କାହିଁକି ନା ତୁମେ ଏତେ ଯୋଗଯୁକ୍ତ ସ୍ଥିତିରେ ରହୁଛ ଯାହାଫଳରେ ମାୟାର ଯେତେ ବି ତୋଫାନ ଆସିଲେ ମଧ୍ୟ ତୁମକୁ ହଲାଇ ପାରିବ ନାହିଁ। ତୁମେ ମହାବୀରଙ୍କ ସନ୍ତାନ ମହାବୀର ହୋଇଛ, କାହିଁକି ନା ତୁମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ। ପାଞ୍ଚ ବିକାର ରୂପୀ ରାବଣ ଉପରେ ପ୍ରତ୍ୟେକ ବିଜୟ ପ୍ରାପ୍ତ କରୁଛ। ଗୋଟିଏ ମନୁଷ୍ୟର କଥା ନୁହେଁ, ତୁମ ପ୍ରତ୍ୟେକଙ୍କୁ ଧନୁ ଭାଙ୍ଗିବାକୁ ହେବ, ଅର୍ଥାତ୍ ମାୟା ଉପରେ ବିଜୟ ପାଇବାକୁ ହେବ। ଏଥିରେ ଲଢ଼େଇ ଆଦିର କୌଣସି କଥା ନାହିଁ। ୟୁରୋପବାସୀ କିପରି ଲଢ଼େଇ କରୁଛନ୍ତି, ଭାରତରେ କୌରବ ଏବଂ ଯବନ ବା ମୁସଲମାନ ମାନଙ୍କର ଲଢ଼େଇ ହେବ, ଗାୟନ ମଧ୍ୟ ରହିଛି, ରକ୍ତର ନଦୀ ବହିବ, ଏହାପରେ ଦୁଧର ନଦୀ ମଧ୍ୟ ବହିବ। ବିଷ୍ଣୁଙ୍କୁ କ୍ଷୀରସାଗରରେ ଦର୍ଶାଇଛନ୍ତି, ଲକ୍ଷ୍ମୀନାରାୟଣ ହେଲେ ପାରସନାଥ, ନେପାଳରେ ତାଙ୍କର ନାମ ପଶୁପତିନାଥ ରଖିଦେଇଛନ୍ତି। ତାହିଁ ହେଉଛି ଏକ ବିଷ୍ଣୁଙ୍କର ଦୁଇଟି ରୂପ, ପାରସନାଥ ପାରସନାଥିନୀ, ସେ ହେଉଛନ୍ତି ପଶୁପତିନାଥ ପତ୍ନୀ। ସେଠାରେ ସେଥିରେ ବିଷ୍ଣୁଙ୍କ ଚିତ୍ର ତିଆରି କରିଛନ୍ତି, ହ୍ରଦ ମଧ୍ୟ ତିଆରି କରିଛନ୍ତି। ତେବେ ହ୍ରଦରେ କ୍ଷୀର କେଉଁଠାରୁ ଆସିଲା? ପୂଜା ପାର୍ବଣୀ ଦିନରେ ସେହି ହ୍ରଦରେ କ୍ଷୀର ଢାଳିଥାନ୍ତି, ପୁଣି ଦେଖାଇଥାନ୍ତି କ୍ଷୀରସାଗରରେ ବିଷ୍ଣୁ ଶୋଇ ରହିଛନ୍ତି। ଅର୍ଥ କିଛି ହେଲେ ନାହିଁ, ଚାରିଭୁଜାଧାରୀ ମନୁଷ୍ୟ ତ କେହି ନାହାନ୍ତି। ଏବେ ତୁମେ ପିଲାମାନେ ସୋସିଆଲ ୱାର୍କର ଅର୍ଥାତ୍ ସମାଜସେବୀ ଅଟ, ରୁହାନୀ ବାବାଙ୍କର ସନ୍ତାନ ଅଟ ନା? ବାବା ସବୁ କଥା ବୁଝାଉଛନ୍ତି, ଏଥିରେ କୌଣସି ସଂଶୟ ଆସିବା ଅନୁଚିତ। ସଂଶୟ ଆସିବା ଅର୍ଥ ମାୟାର ତୋଫାନ ଆସିବା। ତୁମେ ମୋତେ ଡାକିଛ, ହେ ପତିତ ପାବନ, ଆସ, ଆସି ଆମକୁ ପବିତ୍ର କର। ବାବା କହୁଛନ୍ତି, କେବଳ ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ। 84 ଚକ୍ରକୁ ମଧ୍ୟ ମନେ ପକାଇବାକୁ ହେବ। ବାବାଙ୍କୁ କୁହାଯାଉଛି ପତିତ ପାବନ, ଜ୍ଞାନର ସାଗର, ଦୁଇଟି କଥା ହୋଇଗଲା। ପତିତଙ୍କୁ ପବିତ୍ର କରୁଛନ୍ତି ଏବଂ 84 ଚକ୍ରର ଜ୍ଞାନ ଶୁଣାଉଛନ୍ତି। ଏ କଥା ମଧ୍ୟ ତୁମେ ଜାଣିଛ ଯେ 84 ଚକ୍ର ଘୁରି ଚାଲିବ, ଏହାର କେବେ ଅନ୍ତ ନାହିଁ। ଏ କଥା ମଧ୍ୟ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ। ବାବା କେତେ ମିଠା, ତାଙ୍କୁ ପତିତମାନଙ୍କର ପତି ମଧ୍ୟ କୁହାଯାଉଛି, ପିତା ମଧ୍ୟ ଅଟନ୍ତି। ଏବେ ବାବା କହୁଛନ୍ତି, ମୋ ଠାରୁ ତୁମକୁ ପ୍ରଚୁର ସମ୍ପଦ ମିଳୁଛି, ତଥାପି ମଧ୍ୟ ମୋ ପରି ବାବାଙ୍କୁ ଛାଡ଼ପତ୍ର ଦେଇ ଦେଉଛନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ପାଠପଢ଼ାକୁ ହିଁ ଛାଡ଼ି ଦେଉଛନ୍ତି, ଅର୍ଥାତ୍ ଛାଡ଼ପତ୍ର ଦେଉଛନ୍ତି। କେତେ ଅଜ୍ଞାନୀ ଅଟନ୍ତି! ବୁଦ୍ଧିମାନ ସନ୍ତାନମାନେ ସହଜରେ ସବୁ କଥାକୁ ବୁଝି ଅନ୍ୟକୁ ପଢ଼ାଇବାରେ ଲାଗି ପଡ଼ିବେ। ସେମାନେ ତୁରନ୍ତ ନିଶ୍ଚୟ କରିବେ ଯେ ସେ ପାଠପଢ଼ାରେ କ'ଣ ମିଳିବ ଏବଂ ଏହି ପଢ଼ା ଦ୍ୱାରା ଆମକୁ କ'ଣ ମିଳୁଛି, କ'ଣ ପଢ଼ିବା ଉଚିତ, ବାବା ସନ୍ତାନମାନଙ୍କୁ ପଚାରୁଛନ୍ତି। ପିଲାମାନେ ବୁଝୁଛନ୍ତି ଯେ ଏହି ପାଠପଢ଼ା ବହୁତ ଭଲ, ତଥାପି ମଧ୍ୟ କହୁଛନ୍ତି, କ'ଣ କରିବୁ, ଲୌକିକ ପାଠ ନ ପଢ଼ିଲେ ମିତ୍ର ସମ୍ବନ୍ଧୀ ସବୁ ନାରାଜ ହୋଇଯିବେ। ବାବା କହୁଛନ୍ତି, ଦିନକୁ ଦିନ ସମୟ ସରି ସରି ଯାଉଛି, ଏତେ ପାଠ ତ ପଢ଼ିପାରିବ ନାହିଁ, ବହୁତ ଜୋରରେ ବିନାଶର ପ୍ରସ୍ତୁତି ଚାଲିଛି, ସବୁ ପ୍ରକାରର ପ୍ରସ୍ତୁତି ହେଉଛି ନା, ଦିନକୁ ଦିନ ପରସ୍ପର ମଧ୍ୟରେ ଶତ୍ରୁତା ବଢି ଚାଲିଛି। କହୁଛନ୍ତି ମଧ୍ୟ, ଏପରି ଜିନିଷ ତିଆରି କରୁଛୁ ଯାହାଦ୍ୱାରା ତୁରନ୍ତ ସମସ୍ତଙ୍କୁ ଖଲାସ କରିଦେବୁ। ତୁମେ ଜାଣିଛ ଡ୍ରାମା ଅନୁସାରେ ଏବେ ଲଢ଼େଇ ଲାଗିପାରିବ ନାହିଁ, ରାଜତ୍ୱ ସ୍ଥାପନ ହେବ, ସେଥିପାଇଁ ଆମେ ମଧ୍ୟ ପ୍ରସ୍ତୁତ ହେଉଛୁ, ଇଏ ବ୍ରହ୍ମା ବାବା ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଶେଷ ସମୟରେ ତୁମର ବହୁତ ପ୍ରଭାବ ଜଣାପଡ଼ିବ, ଗାୟନ ମଧ୍ୟ ଅଛି, ଅହ ପ୍ରଭୁ ତୁମ ଲୀଳା, ଏହା ବର୍ତ୍ତମାନ ସମୟର ଗାୟନ ଅଟେ। ଏହା ମଧ୍ୟ ଗାୟନ ରହିଛି ଯେ ତୁମର ଗତି ଓ ମତ ଅଲଗା, ସମସ୍ତ ଆତ୍ମାମାନଙ୍କର ପାର୍ଟ ଅଲଗା। ଏବେ ବାବା ତୁମକୁ ଶ୍ରୀମତ ଦେଉଛନ୍ତି ଯେ ମୋତେ ମନେ ପକାଇଲେ ତୁମର ବିକ୍ରମ ବିନାଶ ହେବ, କେଉଁଠି ଶ୍ରୀମତ, କେଉଁଠି ମନୁଷ୍ୟମାନଙ୍କର ମତ। ତୁମେ ଜାଣିଛ ବିଶ୍ୱରେ ଶାନ୍ତି କେବଳ ପରମପିତା ପରମାତ୍ମାଙ୍କ ବ୍ୟତୀତ କେହି ସ୍ଥାପନ କରିପାରିବେ ନାହିଁ। 100 ଶତକଡ଼ା ପବିତ୍ରତା, ସୁଖ, ଶାନ୍ତି 5000 ବର୍ଷ ପୂର୍ବ ଭଳି ଡ୍ରାମା ଅନୁସାରେ ପୁନଃ ସ୍ଥାପନ କରୁଛନ୍ତି କିପରି, ତାହା ଆସି ବୁଝ। ତୁମେ ମଧ୍ୟ ସହଯୋଗୀ ହେଉଛ, ଯେଉଁମାନେ ବହୁତ ସହଯୋଗ କରିବେ ସେମାନେ ବିଜୟମେଳାର ଦାନା ହୋଇଯିବେ। ତୁମମାନଙ୍କର ନାମ ମଧ୍ୟ କେତେ ରମଣୀକ ଥିଲା, ସେହି ନାମର ତାଲିକା ଆଲବମରେ ରଖିଦେବା ଉଚିତ। ତୁମେ ଭଟିରେ ଥିଲ, ଘରଦ୍ୱାର ଛାଡ଼ି ଆସି ବାବାଙ୍କର ହୋଇଗଲ, ଏକଦମ ଭଟିରେ ଆସି ରହିଲ, ଏପରି ପକ୍କା ଭଟି ଥିଲା ଯାହାକି ଭିତରକୁ କେହି ଅପବିତ୍ର ଆତ୍ମା ଆସିପାରୁ ନଥିଲେ। ବାବାଙ୍କର ହେବା ପରେ ନିଶ୍ଚୟ ନୂଆ ନାମ ହେବା ଦରକାର, ସବୁକିଛି ଅର୍ପଣ କରିଦେଲ, ସେଥିପାଇଁ ନୂଆ ନାମ ରଖାଗଲା। ଆଶ୍ଚର୍ଯ୍ୟ ଅଟେ ନା, ବାବା ସମସ୍ତଙ୍କର ନୂଆ ନାମ ଦେଇଦେଲେ। ଆଚ୍ଛା, ମିଠା ମିଠା ଶିଖିଲେ ଥେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା। ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନ ମାନଙ୍କର ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାର ଏକ ନମ୍ବର, କୌଣସି କଥାରେ ସଂଶୟ ବୁଦ୍ଧି ହେବାର ନାହିଁ, ମାୟାର ତୋଫାନକୁ ମହାବୀର ହୋଇ ଅତିକ୍ରମ କରିବାକୁ ହେବ, ଏପରି ଯୋଗଯୁକ୍ତ ହୋଇ ରୁହ ଯାହାକି ମାୟାର ତୋଫାନ ତୁମକୁ ହଲଚଲ କରିପାରିବ ନାହିଁ। ଦୁଇ ନମ୍ବର, ବୁଦ୍ଧିମାନ ହୋଇ ନିଜର ଜୀବନକୁ ଈଶ୍ୱରୀୟ ସେବାରେ ଲଗାଇବାକୁ ହେବ, ସଚ୍ଚା ସଚ୍ଚା ଆତ୍ମିକ ସମାଜସେବୀ ହେବାକୁ ପଡ଼ିବ, ଆତ୍ମିକ ପାଠ ପଢ଼ିବାକୁ ହେବ ଏବଂ ପଢ଼ାଇବାକୁ ହେବ। ଆଜିର ବରଦାନ, ଅହମ୍ ଅର୍ଥାତ୍ ଅହଙ୍କାର ଏବଂ ବହମ୍ ଅର୍ଥାତ୍ ଭ୍ରାନ୍ତ ଧାରଣାକୁ ସମାପ୍ତ କରି ରହମ୍ ଦିଲ୍ ଅର୍ଥାତ୍ ଦୟାଶୀଳ ହେଉଥିବା ବିଶ୍ୱ କଲ୍ୟାଣକାରୀ ଆତ୍ମା ହୁଅ। ଅହମ୍ ଅର୍ଥାତ୍ ଅହଙ୍କାର ଏବଂ ବହମ୍ ଅର୍ଥାତ୍ ଭ୍ରାନ୍ତ ଧାରଣାକୁ ସମାପ୍ତ କରି ରହମ୍ ଦିଲ୍ ଅର୍ଥାତ୍ ଦୟାଶୀଳ ହେଉଥିବା ବିଶ୍ୱ କଲ୍ୟାଣକାରୀ ଆତ୍ମା ହୁଅ। କିପରି ବି ଅବଗୁଣବାଲା, କଡ଼ା ସଂସ୍କାରବାଲା, କମ୍ ବୁଦ୍ଧିବାଲା, ସର୍ବଦା ନିନ୍ଦା କରିବାବାଲା ଆତ୍ମା ହେଉନା କାହିଁକି, ଯେଉଁମାନେ ଦୟାଳୁ ଅର୍ଥାତ୍ ତଥା ବିଶ୍ୱ କଲ୍ୟାଣକାରୀ ପିଲାମାନେ ଅଛନ୍ତି, ସେମାନେ ସର୍ବ ଆତ୍ମାଙ୍କ ପ୍ରତି ଲଭ୍ଫୁଲ୍ ଅର୍ଥାତ୍ ମର୍ଯ୍ୟାଦାଯୁକ୍ତ ହେବା ସହିତ ଲଭ୍ଫୁଲ୍ ଅର୍ଥାତ୍ ସ୍ନେହୀ ମଧ୍ୟ ହୋଇଥିବେ। ସେମାନେ କେବେ ବି ଏଭଳି ଭ୍ରାନ୍ତ ଧାରଣା ରଖିବେ ନାହିଁ ଯେ ଇଏ ତ କେବେ ବି ବଦଳି ପାରିବେ ନାହିଁ, ଇଏ ତ ଏଭଳି ହିଁ ଅଟେ, ବା ଇଏ କିଛି ବି କରିପାରିବ ନାହିଁ, ମୁଁ ହିଁ ସବୁକିଛି ଅଟେ, ଇଏ କିଛି ନୁହେଁ। ତେବେ ଏହି ପ୍ରକାରର ଅହମ୍ ଏବଂ ବହମ୍କୁ ଛାଡ଼ି ସମସ୍ତଙ୍କର ଦୋଷ ଦୁର୍ବଳତାଗୁଡ଼ିକୁ ବା ଖରାପ ଗୁଣକୁ ଜାଣି ମଧ୍ୟ କ୍ଷମା କରିଦେଉଥିବା ଦୟାଳୁ ପିଲାମାନେ ହିଁ ବିଶ୍ୱ କଲ୍ୟାଣର ସେବାରେ ସଫଳ ହୋଇଥାନ୍ତି। ସ୍ଲୋଗାନ, ଯେଉଁଠାରେ ବ୍ରାହ୍ମଣମାନଙ୍କର ଶରୀର, ମନ ଏବଂ ଧନର ସହଯୋଗ ରହିଛି ସେଠାରେ ସଫଳତା ମଧ୍ୟ ସାଥିରେ ଅଛି। ଯେଉଁଠାରେ ବ୍ରାହ୍ମଣମାନଙ୍କର ଶରୀର, ମନ ଏବଂ ଧନର ସହଯୋଗ ରହିଛି ସେଠାରେ ସଫଳତା ମଧ୍ୟ ସାଥିରେ ଅଛି। ଅବ୍ୟକ୍ତ ଇସାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଦୁନିଆରେ ଆତ୍ମାମାନେ ଯେତେବେଳେ ତୁମମାନଙ୍କର ଆତ୍ମିକ ସ୍ୱରୂପର ଅନୁଭବ କରିବେ ସେତେବେଳେ ସେମାନେ ବାବାଙ୍କ ପ୍ରତି ଆକର୍ଷିତ ହୋଇ ଅହ ପ୍ରଭୁ ତୁମର ଲୀଳାର ଗୀତ ଗାଇବେ ଏବଂ ନିଜର ଦେହ ଅଭିମାନରୁ ସହଜରେ ଅର୍ପଣ ହୋଇଯିବେ ଅର୍ଥାତ୍ ଓହରିଯିବେ। ଅହ ତୁମମାନଙ୍କର ଭାଗ୍ୟ, ଅହ ମୋର ଭାଗ୍ୟ, ଏହିଭଳି ଅନୁଭୂତି କରିବା କାରଣରୁ ଦେହ ଏବଂ ଦେହର ସମ୍ବନ୍ଧର ସ୍ମୃତିକୁ ତ୍ୟାଗ କରିଦେବେ। ଆଚ୍ଛା, ଓମ୍ ଶାନ୍ତି।